ହ୍ୟାଲୋ ଆଜ୍ଞା, ଆମର ଛଅସେତି ୱାର୍ଡ ଅବନ୍ତି ଯିବାର ପୁନିଚନ୍ଦ ଆଜ୍ଞା। ଖରା ବେଳେ ପାଣି ଆସିଲେ ଆମେ ଖଟି ଖାଇବା ନକ ଧରିପାରିବୁନୁ, କି ବି ଅଧରାତି ଗୋଟେ ବାରଟା ରାତିରେ ଆସିଲେ ଆମେ ଧରିପାରିବୁନୁ। ସନ୍ଧ୍ୟା ଟାଇମ୍ରେ ପାଣି ଆସିବ, ନହେଲେ ସକାଳେ 7:30-8 ଭିତରେ ପାଣି ଆସିଲେ ଆମେ ବ୍ୟବହାର କରିପାରୁ। ହଁ ଆସୁନି ତ ନିଜର ଇଆଡ଼େ, ଆଉ ଅଧିକା ସମୟ ପାଣି ଆସିଲେ ଆମକୁ ଭଲ ହେଇଥାଏ ଆଉ ଖରାଦିନ। ଆଉ ଆର ତୁରନ୍ତ ସମାଧାନ କରନ୍ତୁ।